ଭଗବତନାଥ ବସ୍ତିର ମୋ ନାଁ କବିତା ସାହୁ। ଫ୍ରି ଫାୟାର ଯେଉଁ ପ୍ରୋଗ୍ରାମ କରାଯାଉଛି ତାହା ବହୁତ ଉଚ୍ଚକୋଟୀର ଏବଂ ସମସ୍ତଙ୍କ ଲୋକମାନଙ୍କ ସବୁ କ୍ୟାଟେଗୋରୀର ଲୋକମାନଙ୍କ ପାଖରେ ସେଟା ପହଞ୍ଚି ଯାଉଛି। କିନ୍ତୁ ଏଇଟା ଆମେ ଲୋକମାନଙ୍କୁ ରିକ୍ୱେଷ୍ଟ କରୁଛୁ ଏଇ ଆପଣମାନଙ୍କ ଜନହିତ ବାଣୀ ଦ୍ୱାରା ଯେ ଲୋକମାନେ ଫ୍ରି ଫାୟାରକୁ ଆପ୍ରିସିଏଟ କରନ୍ତୁ ଏବଂ ଆହୁରି ଉତ୍ସାହ କରିଲେ ସେଟା ଆହୁରି ଭଲ କାମ ହେବ ଏବଂ ସମସ୍ତଙ୍କର ସହଯୋଗ ସହାନୁଭୂତି ରହିଲେ ଏହି କାର୍ଯ୍ୟକ୍ରମ ଆହୁରି ଆଗକୁ ହେବ ଏବଂ ପ୍ରତ୍ୟେକ ଲୋକ ଭୁବନେଶ୍ୱର ସ୍ମାର୍ଟ ସିଟିରେ ପରିଣତ ହେବ ବୋଲି ଏଇଟା ମୋର ମତ।